ଅଭିମାନରେ ବି ପ୍ରେମ ଥାଏ, ଭକ୍ତି ଥାଏ। ତତେ ଆଉ ଡାକିବିନି କହୁ କହୁ, ତାଙ୍କୁ ଡାକୁଥାଏ ଭକ୍ତ। ତୋ ମୁହଁ ଆଉ ଚାହିଁବିନି କହୁଥିଲେ ବି ତାଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି ରାଧିକେ। ଏଇ ନାଁ ଭିତରେ ହଁ, ଏତ ଭକ୍ତି ଆଉ ଭଲ ପାଇବାର ଚରମ ସୋପାନ।